ନମସ୍କାର, ମୁଁ ଦୀପ୍ତିରେଖା। ଓନ୍ସ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଗୋଟେ ବହୁତ ସୁନ୍ଦର ଭଜନରେ ଆମେ ଡବିଂ କଲି, ଯେଉଁ ଗୀତକୁ ଲେଖିଛନ୍ତି ଡକ୍ଟର ତପୋଧନ ପଣ୍ଡା ସାର, ମ୍ୟୁଜିକ୍ କମ୍ପୋଜିସନ୍ କରିଛନ୍ତି ମାନସ କୁମାର ଦାସ ସାର। ବହୁତ ସୁନ୍ଦର ହେଇଛି ଗୀତର ଲିରିକ୍ସ ଆଉ ଗୀତର କମ୍ପୋଜିସନ୍। ଆଶା କରୁଛି ଆପଣମାନେ ଏଇ ଭଜନଟିକୁ ନିହାତି ଭଲ ପାଇବା ଦେବେ, ଆଉ ଏ ଭଜନ ଶୁଣନ୍ତୁ, ଆମର ଏଣ୍ଟାୟାର ଟିମ୍କୁ ଭଲ ପାଇବା ଦିଅନ୍ତୁ। ସମସ୍ତ ଗୁରୁ ଭାଇ ଆଉ ମାଆ ମାନଙ୍କୁ ମୋର ହାର୍ଦ୍ଦିକ ଜୟଗୁରୁ। ଥ୍ୟାଙ୍କ ୟୁ ସୋ ମଚ୍।
ଜୀବନର କିଶୋର ଅବସ୍ଥାରେ ପରମଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କୁ ଗ୍ରହଣ କରିବା ପରେ ଏ ସୁଦୀର୍ଘ ଜୀବନ ଯାତ୍ରା ପଥରେ ଅନେକ ଅନୁଭୂତି ସାଉଁଟିଛି, ଏବଂ ସେ ଅନୁଭୂତିରୁ ଯେଉଁ ଅମୃତ ଅନୁଭବ ଆସିଛି, ସେ ଅମୃତ ଅନୁଭବର ଅନେକ ଗୀତ ଲେଖିଛି, ଏବଂ ସେଥିରୁ କେତୋଟି ଗୀତକୁ ଆମର ପରମ ଶ୍ରଦ୍ଧେୟ ମ୍ୟୁଜିକ୍ ଡାଇରେକ୍ଟର ତଥା କଣ୍ଠଶିଳ୍ପୀ ମାନସ କୁମାର ଦାସ ସଙ୍ଗୀତରେ ସଜେଇଛନ୍ତି। ମୁଁ ଆଶା କରେ ଏ ଆପଣମାନଙ୍କର ହୃଦୟକୁ ଛୁଇଁବ। ଆପଣମାନେ ଲାଇକ୍ କରନ୍ତୁ, ସେୟାର୍ କରନ୍ତୁ, ଆଉ ଏଇ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଗୁରୁ।
ମୁଁ ମାନସ ଦାସ, ମ୍ୟୁଜିକ୍ ଡାଇରେକ୍ଟର, ପ୍ଲେବ୍ୟାକ୍ ସିଙ୍ଗର। ଅନେକ ବର୍ଷ ପରେ ମୋତେ ଗୋଟେ ସୁଯୋଗ ମିଳିଛି ଗୋଟେ ସ୍ୱତନ୍ତ୍ର ଧରଣର ଗୀତ କରିବା ପାଇଁ, କାରଣ ଏଇ ଗୀତଟି ହେଉଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ଯିଏକି ମୋର ଜୀବନର ଆରାଧ୍ୟ ଗୁରୁ। ତେଣୁ ତାଙ୍କରି ଆଦର୍ଶ, ତାଙ୍କରି ପାଇଁ ଏ ଗୀତ, ଏ ଭଜନାଞ୍ଜଳି ଉଦ୍ଦିଷ୍ଟ। ଏ ନିକଟରେ ସୁଧା ସର୍ଜନା ମହୋତ୍ସବରେ ଏଇ ଗୀତକୁ ବିଶେଷ ଆଶୀର୍ବାଦ କରିଥିଲେ ପୂଜନୀୟ ବିଙ୍କିଦା। ତେଣୁ ସେଇ ଗୀତ, ସେଇ ଆଶୀର୍ବାଦକୁ ପାଥେୟ କରି ଆଜି ପ୍ରୟାସ କରାଯାଇଛି ONS ଏଣ୍ଟରଟେନମେଣ୍ଟ ତରଫରୁ, ଏକ ନିଆରା ପ୍ରୟାସ। ଯଦି ଭଲ ଲାଗେ ତାକୁ ନିଶ୍ଚିନ୍ତ ଭାବରେ ଲାଇକ୍ ସେୟାର କରିବେ। ଆଉ ଗୀତର ଶ୍ରେୟ ମୁଁ ଦେବି ସେଇ ଜଣେ ବ୍ୟକ୍ତିଙ୍କୁ, ସେ ହେଉଛନ୍ତି ଡକ୍ଟର ତପୋଧନ ପଣ୍ଡା, ଯାହାଙ୍କ ସୃଜନୀରୁ ଏ ସଙ୍ଗୀତ ଝରିଛି। ଆଉ ତାକୁ କେବଳ ମୁଁ ରୂପ ଦେଇଛି, ସତରେ ସେ ହେଉଛି ଢେଉ, ଆଉ ସେ ଢେଉ ଉପରେ ମୁଁ ନାଁ ଚଢ଼େଇବାକୁ ଚେଷ୍ଟା କରିଛି, କିନ୍ତୁ ସେ ନାଁର ଲକ୍ଷ୍ୟସ୍ଥଳ ସେଇ ଠାକୁରଙ୍କ ପାଇଁ। ସମସ୍ତ ଗୁରୁଭାଇ ଓ ମାଆମାନଙ୍କୁ ମୋର ପ୍ରୀତିପୂର୍ଣ୍ଣ ହାର୍ଦ୍ଦିକ ରା ଓ ଜୟଗୁରୁ। ପୁନର୍ବାର ଆପଣମାନଙ୍କର ରାଙ୍ଗା, ସେଇ ଠାକୁରଙ୍କ ରାଙ୍ଗା ଚଢ଼ା ତଳେ ସମସ୍ତଙ୍କର ମଙ୍ଗଳ କାମନା କରି ରହୁଛି। ଜୟଗୁରୁ।